श्री श्री जगन्नाथ बलदेव सुभद्रा महाराज श्री श्री राधा कृष्ण चंद्र श्री श्री लक्ष्मण सिंहदेव श्री श्री सीताराम लक्ष्मण हनुमान चंद्रपाद पद्मनि प्रणत निवेदन करी श्री गुरुदेव श्री श्रीमद भक्ति स्वरूप दामोदर स्वामी गुरु महाराज चंद्रपाद पद्मनि प्रणत निवेदन करी ईस्कन प्रतिष्ठा आचार्य श्री श्रीमद श्री भक्ति विधान स्वयं श्री गोपाल महाराज चंद्रपाद पद्मनि प्रणत निवेदन करी समस्त साधु गुरु वैष्णव तथा उपस्थ वैष्णव सहजन मातृवृंद प्रणत निवेदन करी आज आम श्रीमद्भागवत दशम स्कंद चौदह अध्याय श्लोक चालीस कथ आरंभ करवा ब्रह्मा अंतिम स्तुति मुझे कही कथ विश्राम देखे लक्ष टा पान या जगन्नाथ लक्ष टा पान गोटे मागिप से दे पारे ना लक्ष टकरे हम ना से समय आई से श्लोक से भाव तेणु ये कहते श्रीकृष्ण वृष्णिकूल पुष्कर जो सदाईन क्षमा निर्जर द्विज पशु दधि वृद्धिकारीन उद्धर्म सार्वरहर क्षितिराक्षस ध्रुव आकल्प मार्क महन भगवन नमस्ते। श्रीकृष्ण गोटे श्लोक भगवान को ତାଙ୍କର ଅନ୍ତିମ ସ୍ତୁତି ନିବେଦନ କରିଛନ୍ତି। ଭାଗବତ ମଧ୍ୟ ସେଭଳି ଭାବରେ ଗୋଟିଏ ସ୍ତୁତିରେ ଅନ୍ତିମ ସ୍ତୁତି ନିବେଦନ କରିଛନ୍ତି ସୁତ ଗୋସ୍ୱାମୀ ଦ୍ୱାଦଶ ସ୍କନ୍ଦ ତେର ଅଧ୍ୟାୟ ପ୍ରଥମ ଶ୍ଳୋକ ଜନ୍ ବ୍ରହ୍ମା ବର୍ଣ୍ଣେନ୍ଦ୍ର ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟ ସ୍ତବୈ ବେଦୈ ସାଙ୍ଗ ପଦ କମ୍ପଣ ସଦୈ ଗାୟନ୍ତି ଜଂ ଶ୍ୟାମ ଘା ଧ୍ୟାନାବସ୍ଥିତ ଦୀନ ମନସା ପଶ୍ୟନ୍ତି ଜଂ ଯୋଗିନା ଶାନ୍ତ ନ ବିଦୁସୁରା ସୁରଗୁଣ ଦେବାୟ ତସ୍ମୈ ନମଃ। ଏ ଅନ୍ତିମ ଅଧ୍ୟାୟରେ ଆସିବ ଭାଗବତମର ଅନ୍ତିମ ଅଧ୍ୟାୟ 135 ଅଧ୍ୟାୟ ରହିଛନ୍ତି ଭାଗବତମରେ। ତେଣୁ ଏ ସୁତ ଗୋସ୍ୱାମୀ ଯେଉଁଭଳି ଭାବରେ ଅନ୍ତିମରେ ଭଗବାନଙ୍କୁ ନମସ୍କାର କରିଥିଲେ ସେହିଭଳି ଭାବେ ବ୍ରହ୍ମା ଆଜି ଭଗବାନଙ୍କୁ ନମସ୍କାର କରି ବିଦାୟ ନେଉଛନ୍ତି। କହୁଛନ୍ତି ଶ୍ରୀକୃଷ୍ଣ ବୃଷ୍ଣିକୂଳ ପୁଷ୍କର ଯଶୋଦାୟିନ ଭଗବାନ ବୃଷ୍ଣିବଂଶରେ ଆସୁଛନ୍ତି ବୃଷ୍ଣିକୂଳରେ ମଧୁ ମଧୁକର ପୁତ୍ର ହେଉଛନ୍ତି ବୃଷ୍ଣୀ ମଧୁ ହେଉଛନ୍ତି ଏ ଯେଉଁ ରହିଛନ୍ତି ସହସ୍ରାର୍ଜୁନ ତାଙ୍କର ପୁତ୍ର ସହସ୍ରାର୍ଜୁନ ମଧୁ ରହିଛନ୍ତି ସିଏ ଯଦି ପରଶୁରାମ ଭଗବାନ ପରଶୁରାମ ଯେତେବେଳେ ସେ ଯେଉଁ ତାଙ୍କର ଗାଭୀକୁ ଚୋରିକି ଆଣିଥିଲେ ସେ ଭାଇକି ଜମଦଗ୍ନିକର ସେଥିପାଇଁ ପରଶୁରାମ ତାଙ୍କୁ ହତ୍ୟା କରିଥିଲେ ତାଙ୍କର 10,000 ପୁତ୍ର ଥିଲେ 10,000 ପୁତ୍ରରୁ ସମସ୍ତଙ୍କୁ ପ୍ରାୟ ହତ୍ୟା କରିଥିଲେ ଆଉ 4-5 ଜଣ କେତେଜଣ ରହିଥିଲେ ଆଉ ସବୁ ମୃତ୍ୟୁବରଣ କରିଥିଲେ ସିଏ ବି ଯଦୁବଂଶରେ ଆସୁଛନ୍ତି ସେ ଯେଉଁ କାର୍ତ୍ତ୍ୟବର୍ଯ୍ୟାର୍ଜୁନ ହୟହୟ ହୟହୟଙ୍କର ପୁତ୍ର ସେ ଥିଲେ ହୟ ବଂଶରେ ଆସୁଛନ୍ତି। ତେଣୁ ସିଏ ଯେଉଁ କୁହାଯାଇଛି ତାଙ୍କୁ ଯେଉଁ ସବୁ ମାରିଥିଲେ କେତେଜଣ ରହିଯାଇଥିଲେ ତାଙ୍କ ଭିତରୁ 10,000 ପିତୃମାନଙ୍କ ଭିତରୁ 5 ଜଣ ରହିଯାଇଥିଲେ ଆଉ ସେମାନେ ମୃତ୍ୟୁବରଣ କରିଥିଲେ। ତାଙ୍କ ଭିତରୁ ମଧୁ ହେଉଛନ୍ତି ଜଣେ ତାଙ୍କ ପୁତ୍ର ହେଉଛନ୍ତି ବୃଷ୍ଣୀ। ଏଇ ବୃଷ୍ଣୀ କୂଳରେ ଭଗବାନ ଆସିଛନ୍ତି ସେ ଯଦୁ କୂଳରେ ଆସୁଛନ୍ତି ଯଦୁଙ୍କର ବଂଶ ତାଙ୍କ ପୁତ୍ର ହେଇକରି ବୃଷ୍ଣୀ ବଂଶରେ ଭଗବାନ ସେଠି ଭଗବାନଙ୍କୁ ଅର୍ଜୁନ ସମ୍ବୋଧନ କରି ବାର ସ୍ନେହ ବୃଷ୍ଣୀ ବଂଶରେ ଆସୁଛନ୍ତି। ତେଣୁ ଇଏ ବ୍ରହ୍ମା କହୁଛନ୍ତି ଶ୍ରୀକୃଷ୍ଣ ବୃଷ୍ଣୀ କୂଳ ପୁଷ୍କର ନହେଲେ କ'ଣ କହିବା ଆଉ ଠିକ୍ ଅଛି ଆମେ ଯେତିକି ଶୁଣିଛେ ମନେ ରଖିଛେ ସବୁ କହିବା। ଭଗବାନ ଚାହୁଁଛନ୍ତି ବିନା ଖାତାରେ କହିବା ପାଇଁ ଭଗବାନଙ୍କ ବ୍ୟବସ୍ଥା ଆଦରେ ବହୁତ ଜିନିଷ ଥିଲା କିନ୍ତୁ ଭଗବାନ ଏମିତି ବ୍ୟବସ୍ଥା କରିଦେଲେ ସେ ଖାତାଟାକୁ ରଖିଦେଲେ ଯାହା ବି ହଉ ବିନା ଖାତାରେ ଆମେ କହିବା ଶ୍ରୀକୃଷ୍ଣ ବୃଷ୍ଣିକୂଳ ପୁଷ୍କର ଯଶୋଦାୟିନୀ ବୃଷ୍ଣିକୂଳର ପୁଷ୍କର ଫୁଲ ଭଳି ଆନନ୍ଦ ପ୍ରଦାନ କରନ୍ତି ପଦ୍ମ। ପୁଷ୍କର କହିଲେ ପଦ୍ମ। ତେଣୁ ସେ ଯେଉଁ ରହିଛି ସେ କୂଳରେ ଭଗବାନ ପଦ୍ମ ଭଳି ଶୋଭାୟମାନ ହେଉଛନ୍ତି। ଯଶୋଦାୟିନ ଯଶୋଦାୟିନ କହିଲେ ଆନନ୍ଦ ପ୍ରଦାନ କରୁଛନ୍ତି ବୃଷ୍ଣିକୂଳକୁ, ସମସ୍ତ ଯେଉଁ ଯଦୁକୂଳକୁ ସେ ଆନନ୍ଦ ପ୍ରଦାନ କରୁଛନ୍ତି ଭଗବାନ ଯଶୋଦାୟିନ। କ୍ଷମା ନିର୍ଜର ଦ୍ୱିଜ ପଶୁ ଦଧି ବୁଦ୍ଧିକାରୀ, ଖାଲି ଯେ ତାଙ୍କୁ ଆନନ୍ଦ ଦେଉଛନ୍ତି ତାଙ୍କର ସମସ୍ତ ସେ ସେତିକି ନୁହଁ ଭଗବାନ। ସିଏ କ୍ଷମା କହିଲେ ପୃଥିବୀ, ପୃଥିବୀର ସମସ୍ତଙ୍କୁ ସେ ଆନନ୍ଦ ପ୍ରଦାନ କରୁଛନ୍ତି। କୃଷ୍ଣ ଶବ୍ଦ କୁହାଗଲା ନା, କୃଷ୍ଣ କହିଲେ ଆନନ୍ଦ, କ୍ରିସ୍ କହିଲେ ଭୂବାଚକ, ଭୂମିରେ ଯେମିତି ସବୁ ତିଆରି ହେବ ମାନେ କ'ଣ ସବୁ ଫସଲ ସବୁ ହେଉଛି, ଧାନ ଇତ୍ୟାଦି ସବୁ ହେଉଛି, ସେଇଭଳି ଭାବରେ ଭଗବାନ କୃଷ୍ଣ ଗୋଟେ ଭୂମି ଭଳି ଯେଉଁଥିରୁ ଆନନ୍ଦ ଆସୁଛି। କ୍ରିସ୍ ଭୂବାଚକ ଣ ନିର୍ବୃତ୍ତି ବାଚକ କ୍ରିଷ୍ଣ, ସେଥିପାଇଁ ତୈବରକ୍ଷ ଏ ଦୁଇଟି ମିଶିଲେ କୃଷ୍ଣ ହେଉଛି, ଆନନ୍ଦ ପ୍ରଦାନ କରୁଛନ୍ତି ଭଗବାନ। କିନ୍ତୁ ଯିଏ ଭଗବାନଙ୍କ ସହିତ ଅନୁକୂଳ ଭାବରେ ଯୁକ୍ତ ହୋଇନାହାନ୍ତି ସେ ଆନନ୍ଦ ପ୍ରାପ୍ତ ହୋଇପାରୁନାହାନ୍ତି। ଯେମିତି ଗୋଟେ କଥା କୁହାଯାଏ, ଏଇ ଯେଉଁ ରହିଛି ଯେଉଁମାନଙ୍କର କାମଳ ରୋଗ ଅଛି ତାଙ୍କୁ ଆଖୁ ରସଟା ପିତା ଲାଗିବ, ମିଠା ଲାଗିବ ନାହିଁ। ସେହିଭଳି ଭାବରେ ଭଗବାନ ଯଦିଓ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି ଯେଉଁମାନେ, କିନ୍ତୁ ଭଗବାନ ସହିତ ପ୍ରତିକୂଳ ଭାବରେ ଯୁକ୍ତ ହୋଇଛନ୍ତି ସେମାନେ ଆନନ୍ଦ ପ୍ରାପ୍ତ ହୋଇପାରୁନାହାନ୍ତି। ଯେମିତି କଂସ, କଂସ ତାପରେ ଆଉ ଯେତେ ସବୁ ରହିଛନ୍ତି ଅସୁରମାନେ, ସେମାନେ ସବୁବେଳେ କିଏ ଭୟ କରୁଥିଲା, କିଏ ଦ୍ୱେଷ କରୁଥିଲା, କିଏ ଈର୍ଷା କରୁଥିଲା, କିଏ କେଉଁଭଳି ଭାବରେ ସହିତ ଏଇଭଳି ଭାବରେ କିଏ ଆନନ୍ଦ ପ୍ରାପ୍ତ ହୋଇପାରୁନଥିଲେ। ଯଦି ସେ ଆନନ୍ଦ ବାଚକ ଶଙ୍ଖ ବାଜିଲେ ଯେମିତି ଆନନ୍ଦ ହେବ ବର୍ତ୍ତମାନ। ଜୟ ଶ୍ରୀ ଶ୍ରୀ ସୀତାରାମ କଣ ମାଞ୍ଜୁ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ। ତେଣୁ ଇଏ ଯେଉଁ ରହିଛି କୃଷ୍ଣ କହିଲେ ଆନନ୍ଦ ପ୍ରଦାନ କରନ୍ତି ସମସ୍ତଙ୍କୁ। କ୍ଷମା କ୍ଷମା କହିଲେ ପୃଥିବୀ, ପୃଥିବୀବାସୀମାନଙ୍କୁ ମଧ୍ୟ ସେ ଆନନ୍ଦ ପ୍ରଦାନ କରୁଛନ୍ତି। ଖାଲି ସେହି ସମୟରେ କରୁଥିଲେ ତାହା ନୁହଁ, ବର୍ତ୍ତମାନ ପର୍ଯ୍ୟନ୍ତ ଭଗବାନଙ୍କ ଲୀଳାକୁ କଳିକାଳ ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ରହିଥିବ ସବୁବେଳେ ପାଇଁ, ଖାଲି କଳିକାଳ ନୁହଁ, ସତ୍ୟ ତ୍ରେତା ଦ୍ୱାପର କଳି ପୁଣି ସତ୍ୟ ତ୍ରେତା ଦ୍ୱାପର କଳି ଏଇଭଳି ଭାବରେ ଚାଲିବ। ଏଇଭଳି ଭାବରେ ଯୁଗର ପରିବର୍ତ୍ତନ ହେବ, ଯୁଗର ପରିବର୍ତ୍ତନ ହେଲେ ମଧ୍ୟ ଭଗବାନ ଯେ ତାଙ୍କର ଯଶ ସବୁବେଳ ପାଇଁ ରହିଥିବ। ସେଇଠି ସେହି ସମୟରେ ଭଗବାନ 5000 ବର୍ଷ ତଳେ ଯେଉଁ ଭଗବାନ ଯେଉଁ ଲୀଳା କରିଥିଲେ ସେମାନଙ୍କୁ ଯେଉଁ ଆନନ୍ଦ ପ୍ରଦାନ କରିଥିଲେ ତ ଛାଡ଼ନ୍ତୁ, ବର୍ତ୍ତମାନ ମଧ୍ୟ ସେହି ଲୀଳାକୁ ସ୍ମରଣ କରିକି କୀର୍ତ୍ତନ କରିକି ଶ୍ରବଣ କରିକି ସେମାନେ ଭକ୍ତମାନ ମଧ୍ୟ ଆନନ୍ଦ ପ୍ରାପ୍ତ ହେବେ। କ୍ଷମା ଏଇ ବାଜିବ କ୍ଷମା ନିର୍ଜର, ନିର୍ଜର କହିଲେ ଯେଉଁ ଦେବତାମାନେ ରହିଛନ୍ତି ଅମରା ନିର୍ଜରା ଦେବା ତ୍ରିଦଶା ବୁଦା ସୁରା, ତାଙ୍କର ବିଭିନ୍ନ ନାମ ସବୁ ରହିଛି। ଆମେ ଯେତେବେଳେ ପଢ଼ୁଥିଲୁ ସପ୍ତମ ଅଷ୍ଟମ ଶ୍ରେଣୀରେ ନବମ ଶ୍ରେଣୀରେ ଆମେ ସଂସ୍କୃତରେ ପଢ଼ୁଥିଲୁ ଏଇଟା ଅମରକୋଷ, ଦେବତାମାନଙ୍କର ସବୁ ନାମ ରହିଛି। ନିର୍ଜରା ତାଙ୍କୁ କୁହାଯାଏ କାହିଁକି ନା ତାଙ୍କର ଜରା ନାହିଁ, ସବୁବେଳେ ଯୁବକ। ଆମେ ଶୁଣୁଥିଲେ ଅଷ୍ଟମ ସ୍କନ୍ଧ ବାମନ ଦେବଙ୍କର ଲୀଳାରେ ସ୍ୱର୍ଗ ଲୋକର ବର୍ଣ୍ଣନା କରାଯାଇଥିଲା, ନିତ୍ୟ ବୟ ସବୁବେଳେ ସେମାନେ କିଶୋ ମାନେ କ'ଣ ଯୁବକ ଯୁବତୀ ଏଇଭଳି ଭାବେ ରହିଛନ୍ତି, ତାଙ୍କର ଜରା ନାହିଁ, ବୁଢ଼ା ବୁଢ଼ା ହେବେନି ସେଠି କେହି। ଇଏ ରହିଛନ୍ତି ବୃହସ୍ପତି, ଦେବତାମାନଙ୍କ ଗୁରୁ ବୃହସ୍ପତି, ଏତେ ବୟସ ହୋଇଗଲାଣି, କୋଟି କୋଟି ଲକ୍ଷ ଲକ୍ଷ ବର୍ଷ ତାଙ୍କୁ ହୋଇଗଲାଣି, କୋଟି କୋଟି ବର୍ଷ, କିନ୍ତୁ ସେମାନେ ଯେଉଁଭଳି ଭାବରେ ଯୁବକ ଅବସ୍ଥାରେ ରହିଛନ୍ତି। ଆମେ ତ କାଲି କହୁଥିଲୁ ଚାରି କୁମାର ସେ ଛୋଟ ପିଲା ବୋଲି ରହିଛନ୍ତି, 5 ବର୍ଷର ପିଲା, ଏଇଭଳି ଭାବରେ ସେ ରହିଛନ୍ତି, ସେ କେବେ ବୃଦ୍ଧ ହେବେ ନାହିଁ। ନିର୍ଜରା ଦେବତାମାନଙ୍କ ସ୍ୱର୍ଗ ଲୋକମାନଙ୍କୁ କୁହାଯାଏ ସେଥିପାଇଁ ନିର୍ଜରା। କ୍ଷମା ନିର୍ଜର ଦ୍ୱିଜ ପଶୁ ଦଧି ବୁଦ୍ଧିକାରୀ, ଦ୍ୱିଜ କହିଲେ, ଦ୍ୱିଜ କହିଲେ ଆମେ ସାଧାରଣତଃ ଭାବିବା ବ୍ରାହ୍ମଣ ବୋଲି, ବ୍ରାହ୍ମଣମାନଙ୍କୁ ମଧ୍ୟ ଆନନ୍ଦ ପ୍ରଦାନ କରିବେ ଭଗବାନ, ବ୍ରାହ୍ମଣଙ୍କର ଦେବ ସିଏ ନମ ବ୍ରାହ୍ମଣ ଦେବାୟ। କିନ୍ତୁ ଦ୍ୱିଜର ଆଉ ଗୋଟେ ଅର୍ଥ ହେଉଛି ପକ୍ଷୀ, ପକ୍ଷୀକୁ ଦ୍ୱିଜ କାହିଁକି କୁହାଯାଏ? ଦ୍ୱିତୀୟ ଦ୍ୱିଜ ଅର୍ଥ ଦ୍ୱିତୀୟ ଜନ୍ମ। ଆମେ ସବୁ ଯେଉଁମାନେ ଦ୍ୱିଜ ପୁଅମାନେ ନା, ଯେଉଁମାନେ ପ୍ରଥମେ ମା' ପିତାମାତାଙ୍କର ଠାରୁ ଜନ୍ମ ହୁଅନ୍ତି, ସେଇଟା ହେଉଛି ପ୍ରଥମ ଜନ୍ମ। ତାପରେ ଯେତେବେଳେ ଗୁରୁ ଗ୍ରହଣ କରନ୍ତି, ଉପନୟନ ଗ୍ରହଣ କରନ୍ତି, ସେତେବେଳେ ତାଙ୍କୁ ଦ୍ୱିଜ କୁହାଯାଏ, ସେଇଟା ତାଙ୍କ ଦ୍ୱିତୀୟ ଜନ୍ମ। ସେମିତି ପକ୍ଷୀ ଯେଉଁ ହେଉଛି, ସେ ଅଣ୍ଡା ଦିଏ, ଅଣ୍ଡାରେ ପ୍ରଥମ ଜନ୍ମ, ପୁଣି ଅଣ୍ଡାରୁ ସେ ବାହାରନ୍ତି, ସେଥିପାଇଁ ତାଙ୍କୁ ମଧ୍ୟ ପକ୍ଷୀକୁ ଦ୍ୱିଜ କୁହାଯାଏ। ତେଣୁ ଦ୍ୱିଜ ପଶୁ ଆଉ ବୃନ୍ଦାବନର ପଶୁମାନଙ୍କ କଥା କ'ଣ କହିବା, ଭଗବାନ ଯେ ଖାଲି ଗାଭୀ ଗୋଚାରଣ କରୁଥିଲେ ତା ନୁହଁ, ବର୍ତ୍ତମାନ ତ ବତ୍ସା ଚାରଣ କରୁଛନ୍ତି, ତା ଦେହରେ ମହିଷୀମାନଙ୍କୁ ମଧ୍ୟ ଚରାଉଥିଲେ, ଛେଳିମାନଙ୍କୁ ମଧ୍ୟ ଚରାଉଥିଲେ ପଶୁ। ଦ୍ୱିଜ ପଶୁ ଦଧି ବୃଦ୍ଧିକାହାରିନ, ବୃଦ୍ଧିକାହାରିନ କହିଲେ ଦଧି କହିଲେ ସମୁଦ୍ର, ଉଦଧି ଉଦଧି ସମୁଦ୍ର, ସମୁଦ୍ର ବୃଦ୍ଧିକାହାରିନ, ବୃଦ୍ଧିକାହାରିନ କହିଲେ ଯେମିତି ଚନ୍ଦ୍ର, ଚନ୍ଦ୍ର ଉଦୟ ହେଲେ ସମୁଦ୍ର ବଢ଼େ, ଜୁଆର ଆସେ, ଜୁଆର ଆସେ, ଜୁଆର ଭଟ୍ଟା ଲାଗିକି ରହିଥାଏ ସମୁଦ୍ରରେ। ସେହିଭଳି ଭାବରେ ଏ ଯେଉଁ ପୃଥିବୀରେ ବିଶେଷ ଭାବରେ ବୃଷ୍ଣି କୂଳରେ ଯେଉଁ ସେମାନେ ଆସୁଛନ୍ତି, ସେଗୁଡ଼ି ତାକୁ ଯଦି ଗୋଟେ ସମୁଦ୍ର ସହିତ ତୁଳନା କରାଯିବ, ଭଗବାନ ତାଙ୍କୁ ବୃଦ୍ଧିକାହାରିନ ତାଙ୍କୁ ଆନନ୍ଦ ପ୍ରଦାନ କରିବେ। ଚନ୍ଦ୍ରମାଙ୍କୁ ଦେଖିକରି ସମୁଦ୍ରର ଢେଉ ବଢ଼ିଯାଏ, ଏତେ ଆନନ୍ଦ ସେ ଆନନ୍ଦିତ ହୋଇଯାଏ, ତେଣୁ ଜୁହାର ଅଧିକା ହୋଇଯାଏ, ବଢ଼ିଯାଏ। ଏଇଭଳି ଭାବେ ରହିଛି ଉଦ୍ଧର୍ମ ସର୍ବହର କ୍ଷିତିରାକ୍ଷସ ଧ୍ରୁବ। ଉଦ୍ଧର୍ମ ଭଗବାନ ଯେତେବେଳେ ଆସନ୍ତି, ଧର୍ମକୁ ସ୍ଥାପନ କରନ୍ତି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନ ଅଧର୍ମସ୍ୟ ତଦାତ୍ମାନ ସୁଜାମ୍ୟହମ୍। ଭଗବାନ ଯେତେବେଳେ ଧର୍ମର ଗ୍ଲାନି ହୋଇଯାଏ, ଅଧର୍ମର ବୃଦ୍ଧି ହୁଏ, ଭଗବାନ ଆସିକରି ଧର୍ମକୁ ସ୍ଥାପନ କରନ୍ତି, ଅଧର୍ମକୁ ନାଶ କରନ୍ତି। ଉଦ୍ଧର୍ମ ସର୍ବର ହର, ସର୍ବର ଅର୍ଥ ହେଉଛି କ'ଣ, ଉଦ୍ଧର୍ମ ସର୍ବର ଅନ୍ଧକାର, ଅନ୍ଧକାର ଯେମିତି ଚନ୍ଦ୍ରମାର ଉଦୟ ହେଲେ ବା ସୂର୍ଯ୍ୟର ଉଦୟ ହେଲେ ଅନ୍ଧକାର ଦୂର ହୋଇଯାଏ। ତେଣୁ ବର୍ତ୍ତମାନ ମଧ୍ୟ ସେ କଥା କୁହାଯାଇଛି, ଭାଗବତ ଆରମ୍ଭରେ ଏହି ପ୍ରଶ୍ନଟି କରିଥିଲେ, ଭଗବାନ ଯେତେବେଳେ ଚାଲିଗଲେ ବର୍ତ୍ତମାନ ଅନ୍ଧକାର ଚାଲିଯାଇ, ଚାଲି କଳିଯୁଗରେ ଅନ୍ଧକାର ହୋଇଯାଇଛି, ଭଗବାନ ଚାଲିଗଲେ ନଷ୍ଟ ଦୃଶା, କଳିରେ ଲୋକମାନେ ଜାଣିପାରିବେ ନାହିଁ କେଉଁଟା ରାସ୍ତା, ଧର୍ମ କ'ଣ ଜାଣିପାରିବେ ନାହିଁ। ଏ ପ୍ରଶ୍ନଟି ପ୍ରଶ୍ନ ପଚାରିଥିଲେ ସନକ ଋଷି, ଯେ ଭଗବାନ ବ୍ରୁହି କ'ଣ ଧର୍ମ ବର୍ମଣି କୃଷ୍ଣ ଯେତେବେଳେ ଚାଲିଗଲେ, ଧର୍ମ କହ ଶରଣଙ୍ଗତ, ଧର୍ମ କାହାର ଶରଣରେ ରହିଲେ? ତେଣୁ ଏ ପ୍ରଶ୍ନର ଉତ୍ତରରେ ପରୀକ୍ଷିତ ମହାରାଜ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ 43 ଶ୍ଳୋକରେ ମଧ୍ୟ କହିଛନ୍ତି, ଏଇଟା କୃଷ୍ଣେ ସୁଧାମ ପର୍ବତେ ଧର୍ମ ଜ୍ଞାନାଧିବିଷ କଳୌ ନଷ୍ଟ ଦୁଷା ମେଷ ପୁରାଣାର୍କ ଧୁନୁଦିତ। ଭଗବାନ ଯେତେବେଳେ ଚାଲିଗଲେ, କଳି ଯୁଗରେ ବର୍ତ୍ତମାନ ଅନ୍ଧକାର ଛାଇଯାଇଛି, ଏବେ ଦେଖନ୍ତୁ ପୃଥିବୀରେ କେତେଜଣ ଧର୍ମ ବିଷୟ ଚିନ୍ତା କରୁଛନ୍ତି, ତା ଭିତରୁ ଯେଉଁମାନେ ଧର୍ମ ବିଷୟରେ କିଛି ଚିନ୍ତା କରୁଛନ୍ତି, କ'ଣ ଧର୍ମ ନା, ଇଏ ଆମର ଭଗବାନ, ସିଏ ଆମର ଭଗବାନ, ସିଏ ଆମର ଭଗବାନ, ଏଇଭଳି ଭାବ ଉଦ୍ଧର୍ମ, ଇଏ ଅଧର୍ମ, ଏ ଅଧର୍ମଟା ଧର୍ମ ନାମରେ ଅଧର୍ମଂ ଧର୍ମ ମିତି ମାନ୍ୟ ସେ ତାମସା ଭୂତା। ଭଗବତ ଗୀତା 18 ଅଧ୍ୟାୟରେ ଭଗବାନ କହିଛନ୍ତି, ଏ ବୁଦ୍ଧି ଯେଉଁମାନଙ୍କର ତମ ଗୁଣର ବୁଦ୍ଧି, ସେମାନେ ଅଧର୍ମକୁ ଧର୍ମ ବୋଲି କହିବେ। ଏବଂ ଉଦ୍ଧର୍ମ ସର୍ବହର କ୍ଷିତି ରାକ୍ଷସ ଧ୍ରୁବ। କ୍ଷିତି ଏ ପୃଥିବୀରେ ଯେତେବେଳେ ରାକ୍ଷସମାନଙ୍କୁ ଭଗବାନ ସବୁ ହତ୍ୟା କରନ୍ତି, ହତ୍ୟା କରିକି ତାଙ୍କୁ କ'ଣ ତାଙ୍କୁ ତାଙ୍କ ପାଇଁ ନିର୍ଦ୍ଦୟ ହୁଅନ୍ତି ନାହିଁ, ତାଙ୍କୁ ହତାରି ଗତିଦାୟକ, ଯାହାଙ୍କୁ ହତ୍ୟା କରନ୍ତି ତାଙ୍କୁ ଶ୍ରେଷ୍ଠ ଗତି ପ୍ରଦାନ କରନ୍ତି। ଆଉ ଯେଉଁମାନେ ଭଗବାନ ଭକ୍ତ ହେବେ ତାଙ୍କ କଥା କ'ଣ କହିବା, ଯିଏ ଭଗବାନ ମାରିବା ପାଇଁ ଆସୁଛନ୍ତି ତାଙ୍କୁ ସିଏ ଶ୍ରେଷ୍ଠ ଗତି ପ୍ରଦାନ କରୁଛନ୍ତି, ଆଉ ଯିଏ ତାଙ୍କର ଭଗବାନ ଭକ୍ତ ହେବେ ତାଙ୍କ କଥା କ'ଣ କହିବା। ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ, ହରେ ରାମ ରାମ, ଆକଳ୍ପ ମାର୍କ ମର୍ହନ୍ ଭଗବାନ ନମସ୍ତେ। ଆକଳ୍ପ, ଆକଳ୍ପର ଅର୍ଥ ହେଉଛି, ଆକଳ୍ପ କହିଲେ କଳ୍ପ, କଳ୍ପ କହିଲେ ଆୟୁଷ ପରିମାଣ ରହିଛି, ଯେତିକି ଦିନ ଆୟୁଷ ରହିଥିବ ଆ କଳ୍ପ ଆଉ ମାର୍କ ଆ ମାର୍କ ଅର୍କ ଜବ ତକ୍ ସୂରଜ ଚାନ୍ଦ ରହିଗା, ଏ ଗୋଟେ କଥା ଅଛି ନା, ଏ ରାଜନୈତିକ ନେତାମାନେ ସବୁ ଏଇଟା ସ୍ଲୋଗାନ ଦିଅନ୍ତି, ଜବ ତକ୍ ସୂରଜ ଚାନ୍ଦ ରହିଗା ଆମକ ତୁମର ନାମ ରହିଗା, ଜବ ତକ୍ ସୂରଜ ଚାନ୍ଦ ରହିଗା। ତେଣୁ ବ୍ରହ୍ମା ମଧ୍ୟ ସେଇଭଳି ଆ କଳ୍ପ ମାର୍କ ମରନ, ଅର୍କ ଅର୍କ କହିଲେ ସୂର୍ଯ୍ୟ, ତେଣୁ ସୂର୍ଯ୍ୟ ଯେତେ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଯେତେବେଳେ ଭୌତିକ ଜଗତ ଧ୍ୱଂସ ହୋଇଯିବ ସେତେବେଳେ ସୂର୍ଯ୍ୟଙ୍କର ଆଉ କିରଣ ରହିବ ନାହିଁ, ସୂର୍ଯ୍ୟଙ୍କର ଆଉ ଆଲୋକ ରହିବ ନାହିଁ, ଅନ୍ଧକାର ହୋଇଯିବ ସବୁ। ତେଣୁ ଯେତେ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କର କିରଣ ଆ କଳ୍ପ ଅର୍କ ଅର୍କ କହିଲେ ସୂର୍ଯ୍ୟ, ଅର୍କ କହିଲେ ଅର୍କ ଗଛ ସବୁ ରହିଛି, ଯେଉଁ ଅର୍କ ଫୁଲ ଲାଗେ ଶିବଜୀ ପାଖରେ ଲାଗେ ଅର୍କ ଫୁଲ, ଅର୍କ ଫୁଲ ବି କି ପଚାରେ, ଅର୍କ ଫୁଲ ଶିବଜୀ ଗ୍ରହଣ କରନ୍ତି, କାହିଁକି ନା ଅର୍କ ଫୁଲ ଭଗବାନ ପାଖରେ ଲାଗିବ ନାହିଁ, ତେଣୁ ଶିବଜୀ ଗ୍ରହଣ କଲେ ସେଇଟାକୁ, ଭଗବାନ ମୋର ପ୍ରଭୁ, ମୋ ପ୍ରଭୁ ଯେଉଁଟା ଗ୍ରହଣ କରିବେ ମୁଁ ସେଇଟା ଗ୍ରହଣ କରିବି ନାହିଁ, ଭଗବାନ ଅମୃତ ନେବେ ଆମେ ବିଷ ପାଇବୁ, ବିଷ ପାନ କରିବୁ, ଭଗବାନ ଅମୃତ ପାନ କରିବେ ଆଉ ଶିବଜୀ ବିଷ ପାନ ଅମୃତ ପାନ କରିବେ, ସେ ବିଷ ପାନ କରିବେ, ସେହିଭଳି ଭାବରେ ଭଗବାନ ସବୁ ଭଲ ଭଲ ଫୁଲ ସବୁ ରହିଛି, ସକାଳୁ ସକାଳୁ ଆସୁଛି ଫୁଲ ସବୁ ଦିଆହେଉଛି, ତାହାଦେହରେ ପୁଣି ଭଲ ମନ୍ଦ ସବୁ ରହିଛି, ଭଲ ଫୁଲ ସବୁ ଭଲ ଫୁଲ ନେବେ ସିଏ, କିନ୍ତୁ ଅର୍କ ଫୁଲ କିଏ ପଚାରୁଛି, ଶିବଜୀ ଆସି ଯଦି ଶିବ ଶିବଜୀ ଏଠି ଥାନ୍ତି ଶିବଜୀ ସେଇଟା ଗ୍ରହଣ କରିଥାନ୍ତେ, ଯେଉଁ ଫୁଲକୁ ବ୍ରହ୍ମା ଭଗବାନ ତ୍ୟାଗ କରିଦେବେ ସେଇଟାକୁ ସେ ଗ୍ରହଣ କରିବେ, ଇଏ ଭଗବାନଙ୍କର ଇଏ ଭକ୍ତ ଏହିଭଳି ଭାବରେ ଶିବଜୀ ବୈଷ୍ଣବାନ ଯଥା ଶମ୍ଭୁ। ଯାହା ବି ହଉ କହିଲେ ଆ କଳ୍ପ ମର୍କ ମରହନ ଭଗବାନ ନମସ୍ତେ, ଆ କଳ୍ପ ଅର୍କ ଏତେଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ରହିବେ ସେତେଦିନ ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ନମସ୍କାର କରିବି, ଅରହନ ଆପଣ ହେଉଛନ୍ତି କ'ଣ ପୂଜ୍ୟ ପୂଜା ହେବାର ଯୋଗ୍ୟ, ଅରହନ କହିଲେ ପୂଜା ହେବାର ଯୋଗ୍ୟ ଆପଣ, ବା ମୋର ଜୀବନ ଯେତେ ଦିନ ପର୍ଯ୍ୟନ୍ତ ରହିଛି ମୁଁ ଆପଣଙ୍କୁ ଖାଲି ପ୍ରଣାମ କରୁଥିବି, ନମସ୍ତେ ମୁଁ ଆପଣଙ୍କୁ ନମସ୍କାର କରୁଥିବି, ଆ କଳ୍ପ ମାର୍କ ମରହନ ଭଗବାନ ନମସ୍ତେ। ଆର ଆଉ ଗୋଟେ ଅର୍ଥ ହେଉଛି ଇଏ ସବୁଦିନ ପାଇଁ ଭଗବାନଙ୍କ ଲୀଳା ଗାନ ହେଉଥିବ, ଭଗବାନ ଶୁଣିବା ଲାଷ୍ଟକୁ ଅଛି ତାର ଶ୍ଲୋକର ସ୍ତୁତି ସବୁ ରହିଛି, ଫଳ ଆମେ ଯେଉଁ ଶୁଣିଲେ ଏତେ ଦିନ ଧରି ଶୁଣିଲେ ତାର ଫଳ ସବୁ ରହିଛି, ଫଳ ନେଇକି ଯିବେ ଆପଣ, ବିନା ଫଳରେ ଯିବେନି, ତା ଫଳ ସବୁ ରହିଛି ଲାଷ୍ଟକୁ ଦିଆଯିବ ଫଳ, କିଏ କେତେ ମନେ ରଖିଛି ସେତିକି ଫଳ ପାଇଲା। ଆ କଳ୍ପ ମାର୍କ ମରହନ ଭଗବାନ ନମସ୍ତେ, ପ୍ରଭୁ ମୁଁ ଆପଣଙ୍କୁ ନମସ୍କାର କରୁଛି। ସନାତନ ଗୋସ୍ୱାମୀ କହୁଛନ୍ତି ବ୍ରହ୍ମା ଭଗବାନ ଶ୍ରୀକୃଷ୍ଣଙ୍କର ବୈଚିତ୍ରମୟ ଲୀଳାର ନିର୍ଦ୍ଦେଶକାରୀ, ତାଙ୍କର ବିଭିନ୍ନ ପବିତ୍ର ନାମର ମହିମା କୀର୍ତ୍ତନ କରି ନାମ ସଂକୀର୍ତ୍ତନ ଭାବାବେଶରେ ନିମଗ୍ନ ଥିଲେ। ଏଇ ଭଗବାନ ବିଭିନ୍ନ ନାମ କୀର୍ତ୍ତନ ହେଉଛି, ଏ ଯେଉଁ ସବୁ ରାମ ହେଲା ନା, ଶ୍ରୀକୃଷ୍ଣ ବୃଷ୍ଣିକୁଳ ପୁଷ୍କର ଯୋଶଦାୟିନ ଖ୍ୱାନ ନିର୍ଜର ଦ୍ୱିଜ ପଶୁ ଦଧି ବୃଦ୍ଧିକାରୀନ ଉଦ୍ଧର୍ମ ସାର୍ବରହର କ୍ଷିତିରାକ୍ଷସ ଧ୍ରୁବ, ଏ ଯେଉଁ ଭଗବାନଙ୍କର ଗୁଣଗାନ କରାଯାଉଛି, ନାମ କୀର୍ତ୍ତନ କରାଯାଉଛି, ଗୁଣଗାନ କରାଯାଉଛି, ତେଣୁ ନାମ ସଂକୀର୍ତ୍ତନ ଭାବବେଶରେ ନିମଗ୍ନ ଥିଲେ। ଶ୍ରୀକୃଷ୍ଣ ଦକ୍ଷତା ସହିତ ପୃଥିବୀରେ ଆଶ୍ରିକ ଜନସଂଖ୍ୟା ରୋଧ କରୁଥିଲେ। କଂସ ଆମେ ଶୁଣୁଛୁ ସକାଳେ କେମିତି 23 ଅକ୍ଷୁଣୀ ସୈନ୍ୟ 17 ଥର ନିପାତ କରିଥିଲେ, ତାପରେ 3 କୋଟି ସୈନ୍ୟ ସବୁ ଆସିଛନ୍ତି ସେମାନଙ୍କ ବିଷୟରେ ମଧ୍ୟ କୁହାଯିବ। ଏହିଭଳି ଭାବରେ ଅନେକ ଯୁଦ୍ଧ ଭଗବାନ କରିଛନ୍ତି, ଅନେକ ସ୍ଥାନରେ ବିଭିନ୍ନ ଯୁଦ୍ଧ ସବୁ କରିଛନ୍ତି। ଭଗବାନ ପଳେଇଗଲେ ସିନା ଦ୍ୱାରକା, ସେଠି କେହି ଆସିବେନି ଭାବିଲେ ଶତ୍ରୁ ଆସିବେ ନାହିଁ, କିନ୍ତୁ ତଥାପି ସେଠି ଶତ୍ରୁ ଆସି ପହଞ୍ଚିଗଲେ, ସେଠି ମଧ୍ୟ ଭଗବାନ ଯୁଦ୍ଧ କରିବାକୁ ପଡ଼ିଲା। ଭଗବାନ ଯେତେବେଳେ ଥିଲେ ଯେଉଁ ରହିଛନ୍ତି ହସ୍ତିନାପୁରରେ ପାଣ୍ଡବମାନଙ୍କର ରାଜସ୍ୱ ଯଜ୍ଞରେ, ଯେତେବେଳେ ଭଗବାନ ଯେଉଁ ହତ୍ୟା କରିଥିଲେ ଶିଶୁପାଳକୁ, ଏସବୁ ଲୀଳା ପରେ ବର୍ଣ୍ଣନା କରାଯିବ, 73 ଅଧ୍ୟାୟରେ ବର୍ଣ୍ଣନା, 10 ସ୍କନ୍ଧ 73 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ସେହି ସମୟରେ ଇଏ ଆସିଲା, ଶାଲୁଅ ଇତ୍ୟାଦି ସବୁ ଆସିକରି ଆକ୍ରମଣ କଲେ, ଦ୍ୱାରକାକୁ ଆକ୍ରମଣ କଲେ, ଭଗବାନ ନାହାନ୍ତି ସେଠି ଆକ୍ରମଣ କଲେ, ଏସବୁ ସେମାନେ ଅବଶ୍ୟ ଦ୍ୱାରକା ସିଏ ଭଗବାନଙ୍କର ଭକ୍ତମାନେ ଯେଉଁ ରହିଛନ୍ତି ଯାଦବମାନେ କ'ଣ କମ୍ ଶକ୍ତିଶାଳୀ ନା କ'ଣ? ଯାହା ବି ହଉ, ଆମର କହିବାର ଉଦ୍ଦେଶ୍ୟ ଥିଲା ଯଦିଓ ଦ୍ୱାରକା ନିର୍ମାଣ କଲେ ଦୁର୍ଗ, କେହି ଆସିବେ ନାହିଁ, କିନ୍ତୁ ତଥାପି ସେଠି ଆସି ସୈନ୍ୟ ପହଞ୍ଚିଗଲେ, ଯୁଦ୍ଧ କଲେ, ସେଠି ଆସି ଯୁଦ୍ଧ କଲେ ମଧ୍ୟ। ତେଣୁ ଏଇଭଳି ଭାବରେ ଭଗବାନ ପୃଥିବୀର ଆସୁରିକ ଜନସଂଖ୍ୟା ରୋଧ କରୁଥିଲେ, ଯେତେ ସବୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କୁ ସମସ୍ତଙ୍କୁ ନିହତ କରିଥିଲେ ଭଗବାନ। କଂସ, କଂସଠାରୁ ଆରମ୍ଭ ହେଲା, କଂସକୁ ଯେତେବେଳେ ଭଗବାନ ମାରିଦେଲେ ସେତେବେଳେ ଆରମ୍ଭ ହୋଇଗଲା, ଜରାସନ୍ଧ ଆସିଗଲା, 23 ଅକ୍ଷୁଣୀ ସୈନ୍ୟ। ଆଗରୁ ଗୋଟିଏ ଗୋଟିଏ ଅସୁରକୁ ମାରୁଥିଲେ, ଏବେ ଲକ୍ଷ ଲକ୍ଷ ଅସୁରକୁ ଏକାଥରକେ ମାରିଲେ ଭଗବାନ। କଂସ, ଜରାସନ୍ଧ, ଶିଶୁପାଳଙ୍କ ପରି ଆସୁରିକ ରାଜନୀତିଜ୍ଞମାନଙ୍କର ଆବିର୍ଭାବ ଫଳରେ ଅସହ୍ୟ ହୋଇ ଉଠିଥିଲା ରାଜନୀତି। ରାଜା ନେତା ସବୁ ଥିଲେ, ରାଜା ହୋଇଥିଲେ, ଦଶମ ସ୍କନ୍ଧ ପ୍ରଥମରେ ସେ କଥା କୁହାଯାଇଛି। ଭୂମି ଦୃପ୍ତ ନୃପ ବ୍ୟାଜ ଦୈତାନିକ ଶତାବ୍ଦୀ ଆକ୍ରାନ୍ତ ଭୂରି ଭାରଣ ବ୍ରହ୍ମାଣ ଶରଣ ଯଦୁ, ଭୂମି ସହିପାରିଲେ ନାହିଁ, ସେମାନଙ୍କ ଭାର ସହିପାରିଲେ ନାହିଁ। ତେଣୁ ଏଇଭଳି ଭାବରେ ଆଚ୍ଛା ମାନେ ଭଲସେ ଆଲୋଚନା କରିବା ନାହିଁ, ସେ ବହୁତ କଥା ରହିଛି, ବହୁତ ଭାବାର୍ଥ କୁହାହେଇଛି। ଏଠି ବ୍ରହ୍ମା ପରୋକ୍ଷ ଭାବରେ କହିବାକୁ ଚାହୁଁଛନ୍ତି ଯେ ଶ୍ରୀକୃଷ୍ଣଙ୍କ ପକ୍ଷରେ ଉଚିତ ଥିଲା ବ୍ରହ୍ମାଙ୍କର ସୂକ୍ଷ୍ମ ନାସ୍ତିକବାଦକୁ ଦୂର କରିବା, ଯାହା ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ନିଜର ମାୟାଶକ୍ତି ପ୍ରୟୋଗର ପ୍ରୟାସୀ ହେବାକୁ ପରିଚାଳିତ କରିଥିଲା। ବ୍ରହ୍ମା ଯେଉଁ ଚେଷ୍ଟା କରୁଥିଲେ ଭଗବାନଙ୍କୁ ଭୋଗ କରିବା ପାଇଁ, ଇଏ ଗୋଟିଏ ପ୍ରକାର ନାସ୍ତିକବାଦ, ତେଣୁ ଏଇଟାକୁ ମଧ୍ୟ ଭଗବାନ ପରାସ୍ତ କଲେ। ରାକ୍ଷସ ଆଉ ଜଣେ ଇଏ କହିଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି ନା କିଏ ସବୁ କହିଛନ୍ତି, ବ୍ରହ୍ମା ଚିନ୍ତା କରୁଛନ୍ତି ମୁଁ ଗୋଟେ ରାକ୍ଷସ, ବ୍ରହ୍ମ ରାକ୍ଷସ, ବ୍ରହ୍ମ ରାକ୍ଷସ ସବୁ ଅଛନ୍ତି। ଅନ୍ୟ ପୁରାଣରେ ସବୁ ବର୍ଣ୍ଣନା କରାଯାଇଛି, ଅନ୍ୟ ଯୁଗରେ ଯିଏ ସବୁ ରାକ୍ଷସ ଥିଲେ ସେମାନେ କଳି ଯୁଗରେ ସବୁ ବ୍ରାହ୍ମଣ ହେଇକରି ଆସିଲେ, ବ୍ରହ୍ମ ରାକ୍ଷସ ସେମାନେ ସବୁ, ବ୍ରହ୍ମ ରାକ୍ଷସ ସବୁ ରାକ୍ଷସ ଥିଲେ ବ୍ରାହ୍ମଣ ହେଇକି ଆସିଛନ୍ତି, ବ୍ରହ୍ମ ରାକ୍ଷସ ସେମାନେ ସବୁ, ଏ ଗୋଟେ ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ରହିଛି, ବ୍ରହ୍ମା ନିଜକୁ ଭାବୁଛନ୍ତି ମୁଁ ଗୋଟେ ରାକ୍ଷସ, ବ୍ରହ୍ମ ରାକ୍ଷସ, କାରଣ ଏଇସବୁ କଲେ ଭଗବାନଙ୍କୁ ପରୀକ୍ଷା କଲେ ଏସବୁ କଥା। ତେଣୁ ଏଠାରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ବ୍ରହ୍ମା ନିଜକୁ ଲଜ୍ଜିତ ମନେ କରିକିରି ସତ୍ୟଲୋକରୁ ଆଗତକୁ ବ୍ରହ୍ମ ରାକ୍ଷସ ପରି ଅନୁଭବ କରୁଥିଲେ, ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି। ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ଅର୍ଥ ଦେଇଛନ୍ତି, ବ୍ରହ୍ମାଙ୍କର ଭାବକୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ପ୍ରକାଶ କରିଛନ୍ତି। ବ୍ରହ୍ମା ନିଜକୁ ଭାବୁଥିଲେ ମୁଁ ଗୋଟେ ବ୍ରହ୍ମ ରାକ୍ଷସ, ମୁଁ ଏଭଳି କାର୍ଯ୍ୟ କଲି, ନିନ୍ଦନୀୟ କାର୍ଯ୍ୟ କଲି, କିନ୍ତୁ ପ୍ରକୃତରେ ବ୍ରହ୍ମା ଯାହା କଲେ ଆମ ପାଇଁ ପୂଜନୀୟ କାର୍ଯ୍ୟ କରିଛନ୍ତି, ସମସ୍ତଙ୍କ ବ୍ରଜବାସୀମାନେ ପୂଜନୀୟ, କାରଣ ସବୁ ବ୍ରଜବାସୀମାନଙ୍କର ଯେଉଁ ମନବାଞ୍ଛା ଥିଲା ତାକୁ ପୂରଣ କଲେ ଭଗବାନ, ପୂର୍ଣ୍ଣ ହେଲା ବ୍ରହ୍ମାଙ୍କ ମାଧ୍ୟମରେ। ତେଣୁ ସମସ୍ତେ ବ୍ରହ୍ମାଙ୍କୁ ପୂଜା କରିବେ, ପ୍ରଶଂସା କରିବେ, କିନ୍ତୁ ବ୍ରହ୍ମା ନିଜକୁ ନିନ୍ଦା କରୁଛନ୍ତି ମୁଁ ନିନ୍ଦନୀୟ କାର୍ଯ୍ୟ କରିଛି, କି ଭଗବାନ ଲୀଳା ଏଭଳି ଭାବରେ ବୁଝିବାଟା ଏତେ ସହଜ ନୁହଁ। ତେଣୁ ବ୍ରହ୍ମା ଅନୁତାପ କରୁଛନ୍ତି ଯେ ଶ୍ରୀକୃଷ୍ଣ ଯଦିଓ ଅତ୍ୟନ୍ତ ମହାନ, ସବୁ ଈଶ୍ୱରମାନଙ୍କର ଈଶ୍ୱର, କିନ୍ତୁ ଯେହେତୁ ସେ ବ୍ରହ୍ମାଙ୍କ ସମ୍ମୁଖରେ ଯଷ୍ଟି ଶଙ୍ଖା, ଶଙ୍ଖା କ'ଣ ଇଏ ଶୃଙ୍ଗ, ଶୃଙ୍ଗ ଅଳଙ୍କା, କୁଙ୍କୁମ, ଶିଖିପୁଚ୍ଛ ଆଦି ଦ୍ୱାରା ବିଶୁଦ୍ଧ ହୋଇ ଏକ ସାଧାରଣ ଏବଂ ନିରୀହ ମୁଖାବୟବ ନେଇ ଆବିର୍ଭୂତ ହୋଇଥିଲେ ଏବଂ ନିଜ ଗୋପସଖାମାନଙ୍କ ସହିତ କ୍ରୀଡ଼ା କରୁଥିଲେ, ଯାହାଫଳରେ ବ୍ରହ୍ମା ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତା ଆହ୍ୱାନ କରିବାକୁ ସାହସ କଲେ। ବ୍ରହ୍ମାଙ୍କର ଚିନ୍ତା ଆସିଲା ମୋହ ହୋଇଗଲେ ନା, ଭାଗବତ ମୋର ଆରମ୍ଭରେ ସେ ଶ୍ଳୋକଟି କୁହାଯାଇଛି, ମୋହ୍ୟନ୍ତି ଯତ୍ ଚୁରେୟ, ଭଗବାନଙ୍କ ଲୀଳା ଭଳି ଦେବତାମାନେ ମଧ୍ୟ ମୋହ ହୋଇଯାଆନ୍ତି। ତେଣୁ ସେ ଯେଉଁ ବ୍ରହ୍ମା ମୋହ ହୋଇଗଲେ ସେ ଭାବିଲେ ଇଏ ବୋଧେ କୃଷ୍ଣ ନୁହନ୍ତି, ଭଗବାନ ନୁହନ୍ତି, ଇଏ ଆଉ କିଏ ଜାଣେ, ଡୁପ୍ଲିକେଟ୍, ଭଗବାନ କ'ଣ ଏଭଳି ଖାଇବେ, ଖାଦ୍ୟ ଗ୍ରହଣ କରିବେ, ସେ ଡେଲି ଖାଦ୍ୟ ଦେଉଛନ୍ତି ନା ଭଗବାନଙ୍କୁ, ଭୋଗ ଲଗାଉଛନ୍ତି, ଆମେ ସନ୍ଧ୍ୟାବେଳେ ପାଠ କରୁଛେ ନା, ବ୍ରହ୍ମା ଆଦି ଦେବଗଣ, ବ୍ରହ୍ମା ଆଦି ଦେବଗଣ, ବ୍ରହ୍ମା ଶିବ ଇନ୍ଦ୍ର ସମସ୍ତେ, ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ ସମସ୍ତେ ଭଗବାନଙ୍କୁ ପୂଜା କରୁଛନ୍ତି, ମାନେ ଭୋଗ ଲଗାଉଛନ୍ତି, ଏଠି ଯାହା ସବୁ ଚାଲିଛି ସବୁଠି ହିଁ ସେଠି ସବୁ ଚାଲିଛି, ଭଗବାନଙ୍କର ସେବା ଚାଲିଛି, ଭୋଗ ଲଗାଉଛନ୍ତି, ଭୋଗ ଭଗବାନଙ୍କୁ ଭୋଗ ଲଗାଇବାର ସବୁ ନିୟମ ସବୁ ରହିଛି, କେମିତି ଜଣେ ଭୋଗ ଲଗାଇବ, ଆଉ ଇଏ ତାଙ୍କ ପାଖରୁ ଅଇଁଠା ଖାଇକିରି ସବୁ ତାଙ୍କର ମୁଖରୁ ସବୁ ଛେପ ହରିକା ପଡ଼ୁଛି ଭଗବାନଙ୍କ ଦେହରେ, ଇଏ ସତରେ ଭଗବାନଙ୍କର ମୋହ ହେଇଗଲେ, ବ୍ରହ୍ମା ମୋହ ହେଇଗଲେ, ତେଣୁ ଏଇସବୁ କଲେ। ତେଣୁ ଆର ବହୁତ ଥିଲା, ମୁଁ ଭାବିଥିଲି ଲୋକ ଏଇ ବୋଲି, କିନ୍ତୁ ଏସବୁ ତ ମୋ ପାଖରେ ନାହିଁ, ସେ ଖାତା ମୋର ପଳେଇଗଲା। ଯାହା ବି ହଉ, ଯେତିକି ଆମେ ଜାଣିଛେ ସେତିକି କହିଲେ, ଏଇଭଳି ଭାବରେ ଚାଳିଶଟି ଶ୍ଳୋକ କଲେ, ଚାଳିଶଟି ଶ୍ଳୋକରେ ଭଗବାନଙ୍କର ଗୁଣଗାନ କଲେ। କ'ଣ ରହିଛି ଭଗବାନ ଯେଉଁ ରହିଛି ତତ୍ତ୍ୱ, ଏସବୁ ତତ୍ତ୍ୱକୁ ପ୍ରକାଶ କରିଛନ୍ତି। ବିଶ୍ୱନାଥ ଚକ୍ରପୁର ଠାକୁର କହିବେ, ଏଇ ଯେଉଁ ତତ୍ତ୍ୱ ମୋର ଏ ଜ୍ଞାନକୁ ପୃଷ୍ଟି କରୁ, ଜ୍ଞାନକୁ ବୃଦ୍ଧି କରୁ ଏ ତତ୍ତ୍ୱ, ଏଇଭଳି ଭାବେ ପ୍ରାର୍ଥନା କରିଛନ୍ତି। ବ୍ରହ୍ମାଙ୍କର ସ୍ତୁତିକୁ ଆମେ ସ୍ତୁତି କରିବା, ବ୍ରହ୍ମା ଯେଉଁ ଭଗବାନ ସ୍ତୁତି କଲେ ସେଇ ସ୍ତୁତିକୁ ଆମେ ସ୍ତୁତି କରିବା। ପ୍ରଭୁ ଭଗବାନ ଯଦି ବ୍ରହ୍ମା ଯଦି ସ୍ତୁତି କରିନଥାନ୍ତେ ଆମେ ଏତେ କଥା ଜାଣିନଥାନ୍ତେ ଭଗବାନ ବିଷୟରେ। ଭଗବାନ ବିଷୟରେ କେତେ ଜ୍ଞାନ ସେ ପ୍ରଦାନ କଲେ, ଇ ଭଗବାନଙ୍କ ଲୀଳା, ଅଚିନ୍ତ ଲୀଳା। ଯାହା ବି ହଉ, ଏଇଭଳି ଭାବରେ କହି ଭଗବାନଙ୍କୁ ପରିକ୍ରମା କରି ତିନିଥର ପରିକ୍ରମା ନିୟମ ରହିଛି, ତିନିଥର ପରିକ୍ରମା କରିକି ପୁଣି ଆଉ ଥରେ ମୁଣ୍ଡିଆ ମାରିକି ସେ ଚାଲିଗଲେ, ତାଙ୍କ ବ୍ରହ୍ମ ଲୋକକୁ ଚାଲିଗଲେ। ଏଇଭଳି ଭାବରେ ବର୍ତ୍ତମାନ 41 ଶ୍ଳୋକରେ କହୁଛନ୍ତି ସୁଖଦେବ ଗୋସ୍ୱାମୀ, ଇତି ଅଭିକ୍ଷ୍ମୀୟ ଭୂମାଂ ତ୍ରିପରିକ୍ରମ ପାଦୟୋଃ ନତ୍ୱାଭୀଷ୍ଟଂ ଦେବଧାତା ସ୍ୱଧାମ ପ୍ରତ୍ୟପଦ୍ୟତ। ଏହିଭଳି ଭାବରେ ଇତି, ଏହିଭଳି ଭାବରେ ଅଭିଷ୍ଟୁୟଂ, ଅଭିଷ୍ଟୁୟ କହିଲେ ଭଗବାନଙ୍କୁ ସବୁ ସ୍ତବ କଲେ, 40 ଶ୍ଳୋକରେ ଭଗବାନ ସ୍ତୁତି କଲେ। ଭୂମାଂ ତ୍ରିପରିକ୍ରମ, ଭୂମାଂ କହିଲେ ଭଗବାନ, ଭୂମାପୁରୁଷ କହିଲେ ଅନନ୍ତ, ତାଙ୍କର ଶକ୍ତି ରହିଛି, ତାଙ୍କୁ ତ୍ରିପରିକ୍ରମ, ପରିକ୍ରମାର ଗୋଟେ ନିୟମ ରହିଛି, ତିନିଥର ପରିକ୍ରମା କରାଯିବ। କିନ୍ତୁ ଇଏ ଗୋଟେ ରହିଛି, ଚାତୁର୍ମାସରେ ଯେଉଁମାନେ ଚାରିଥର ପରିକ୍ରମା କରିବେ ବିଷ୍ଣୁ ମନ୍ଦିରକୁ, ବିଷ୍ଣୁ ବିଗ୍ରହକୁ, ସେ ସବୁ ତୀର୍ଥ ଯେଉଁ ରହିଛି ତୀର୍ଥଙ୍କର ଇଏ ଫଳ ପାଇଗଲେ, ସବୁ ତୀର୍ଥ ପର୍ଯ୍ୟଟନର ଫଳ ପାଇଯିବେ ସିଏ। ବର୍ତ୍ତମାନ ଚାତୁର୍ମାସ ଚାଲିଛି, ତେଣୁ ଚାରିଥର ପରିକ୍ରମା ଯଦି କରିବେ ଯେଉଁମାନେ ବିଷ୍ଣୁ ମନ୍ଦିରକୁ, ଏ ଭକ୍ତିର ସ୍ୱାମୀଙ୍କୁ ସୁନ୍ଦର ବର୍ଣ୍ଣନା କରାଯାଇଛି, ସେମାନେ ସମସ୍ତ ତୀର୍ଥର ପରିକ୍ରମାର ଫଳ ପାଇଯିବେ। ଯାହା ହଉ, ଇଏ ଯେଉଁ ତିନିଥର ପରିକ୍ରମା କଲେ, ତ୍ରିପରିକ୍ରମ ପାଦୟୋ, ପାଦରେ ପରିକ୍ରମା କଲେ ଭଗବାନଙ୍କୁ, କାରଣ ତାଙ୍କର ହଂସ ବାହନ ରହିଛି, ଯେଉଁଟା ହଂସ ବାହନରେ ବସିକି ମଧ୍ୟ ପରିକ୍ରମା କରିପାରିଥାନ୍ତେ, କିନ୍ତୁ ପାଦରେ ଚାଲିଲେ, ପାଦ ବୋଲି କହିଲେ ପାଦୟୋ। ବ୍ରହ୍ମାଙ୍କର ଧାମ କ'ଣ ଛୋଟିଆ ଧାମ, ବ୍ରହ୍ମାଙ୍କର ସୁନା, ସୁନାରେ ସବୁ ତିଆରି, ତା ଦେହରେ ଧୂଳିମଳି କିଛି ନାହିଁ। ତାଙ୍କର ବ୍ରହ୍ମାଙ୍କର ଶରୀର ଗୋଟେ ସୁବର୍ଣ୍ଣ ଶରୀର ଭଳି ରହିଛି, ସୁବର୍ଣ୍ଣ ଶରୀର ବ୍ରହ୍ମା, ଏତେ ଗୌରବର୍ଣ୍ଣ ସୁବର୍ଣ୍ଣବର୍ଣ୍ଣ ଭଳି ବ୍ରହ୍ମା। ତେଣୁ ସେ ଭଗବାନଙ୍କୁ ତିନିଥର ପରିକ୍ରମା କରିକି ନତ୍ୱାଭୀଷ୍ଟଂ, ପୁଣି ଆଉ ଥରେ ପ୍ରଣାମ କରିକି, ଅଭୀଷ୍ଟମ ଜଗଦ୍ଧାତା, ଅଭୀଷ୍ଟମ ତାଙ୍କର ବାଞ୍ଛିତ ପୂର୍ଣ୍ଣ ହେବା ପାଇଁ ବାମନା କରିକି, ଜଗଦ୍ଧାତା, ଜଗତର ଧାତା, ସିଏ ଜଗତର ସୃଷ୍ଟିକର୍ତ୍ତା, ଆମର କେତେ କୋଟି କୋଟି ପିତାଙ୍କର ସିଏ ହେଉଛନ୍ତି ପିତା। ଆମେ ଯଦି ଗଣିବା, ହିସାବ କରିବା, ଆମର ପିତା, ତାଙ୍କର ପିତା, ତାଙ୍କର ପିତା, ତାଙ୍କର ପିତା, ତାଙ୍କର ଏଇଭଳି ଭାବରେ ଯଦି କହି 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 କୋଟି କୋଟି ପିତାଙ୍କର ପିତା ହେଉଛି ପ୍ରପିତାମ, ପିତାମହ ବୋଲି ତାଙ୍କୁ କୁହାଯାଏ, କିନ୍ତୁ ଭଗବାନ ପ୍ରପିତାମହ ବୋଲି କୁହାଯାଏ। ନତ୍ୱା ଅଭିଷ୍ଟମ, ଲାଇନ୍ ପଳେଇ ଲାଗୁଛି ନା କ'ଣ ଅଛି ତ, ନତ୍ୱା ଅଭିଷ୍ଟମ ଜଗଦ୍ଧାତା ସ୍ୱଧାମ ପ୍ରତ୍ୟପଦ୍ୟତ। ତାଙ୍କର ଧାମ କହିଲେ ବ୍ରହ୍ମ ଲୋକକୁ ସେ ଚାଲିଗଲେ, ହଂସବାହନରେ ଆସିଥିଲେ, ହଂସବାହନ କହିଲେ ସାଧାରଣ ହଂସ ନୁହଁ, ତାଙ୍କର ସ୍ପିଡ଼ କହିହେବ ନାହିଁ, ଗୋଟିଏ ସେକେଣ୍ଡ ଲାଗିବ ନାହିଁ ବ୍ରହ୍ମ ଲୋକକୁ ଯିବା ପାଇଁ, ଗୋଟେ ସେକେଣ୍ଡ ଲାଗିବ ନାହିଁ, ବହୁତ ହେଇଗଲା, ଗୋଟେ ତ୍ରୁଟି ପରିମାଣ, କିଛି ସମୟ ଲାଗେ ନାହିଁ, ବସିଲେ ତ ଯାଇ ପହଞ୍ଚିଗଲେ। ଯେମିତି ଆମର ମନ ବର୍ତ୍ତମାନ ଆମେ ଏଇଠି ଅଛି, କିନ୍ତୁ ମନଟା କେଉଁଠି ଯାଇ ମାରିଲାଣି, ଆମେରିକାରେ ବାହାରିଲାଣି, ସେଇଭଳି ଭାବରେ ହଂସର ସ୍ପିଡ଼ ହେଉଛି ସେଇଭଳି ଭାବରେ ବ୍ରହ୍ମାଙ୍କର ବାହନ ହଂସ। ତେଣୁ ଏଠି କୁହାଯାଏ, ଯଦିଓ ବ୍ରହ୍ମା ବୃନ୍ଦାବନ କିମ୍ବା ଏପରିକି ବୃନ୍ଦାବନର ସନ୍ନିହିତ ଅଞ୍ଚଳରେ ଏକ ତୃଣ ରୂପେ ଜନ୍ମଗ୍ରହଣ କରିବା ପାଇଁ ପ୍ରାର୍ଥନା ଜଣାଇଥିଲେ, ବ୍ରହ୍ମା ପ୍ରାର୍ଥନା କରିଥିଲେ, ପ୍ରଭୁ ବୃନ୍ଦାବନରେ ଗୋଟେ ତୃଣ ମୋତେ କରନ୍ତୁ ପଛକେ, ମୁଁ ରହିବି ଏଇଠି, ଆଉ ଯିବି ନାହିଁ, ମୁଁ ଆଉ କାମ କରିବି ନାହିଁ। କିନ୍ତୁ ବ୍ରହ୍ମାଙ୍କ ପ୍ରାର୍ଥନାର ନିରବ ଉତ୍ତରରେ ଶ୍ରୀକୃଷ୍ଣ ଇଙ୍ଗିତ କରୁଥିଲେ ଯେ ବ୍ରହ୍ମାଙ୍କ ନିଜ ସ୍ୱଧାମକୁ ଫେରିଯିବା ଉଚିତ ଥିଲା। ବ୍ରହ୍ମା ଯଦି କାର୍ଯ୍ୟ ବନ୍ଦ କରିକି ଆସିକି ରହିବେ, ବୃନ୍ଦାବନରେ ରହିବେ, ତୃଣଟେ ହେଇକି ରହିବେ, ବ୍ରହ୍ମାଙ୍କର ସିନା ମନମାଚ୍ଛା ପୂର୍ଣ୍ଣ ହେବ, କିନ୍ତୁ ଭଗବାନ ମନମାଚ୍ଛା ପୂର୍ଣ୍ଣ ହେବ କି? ଭଗବାନ ମନମାଚ୍ଛା ପୂର୍ଣ୍ଣ ହେବ, ଭଗବାନ ଚାହାନ୍ତି କେମିତି ସୃଷ୍ଟି ହେବ। ସୃଷ୍ଟି ହେଲେ ଯେଉଁ ବଦ୍ଧଶିବର ରହିଛନ୍ତି ଏମାନେ ଆସିଲେ, ଏହିସବୁ କୃଷ୍ଣ ଇସ୍କନ ଜଏନ୍ କଲେ ଉଦ୍ଧାର ପାଇବେ। ଇସ୍କନ ଜଏନ୍ କଲେ ସିନା ଉଦ୍ଧାର ପାଇବେ, ନହେଲେ ଯଦି ବଦ୍ଧଜୀବ ହେଇକି ରହିଥିବେ, ଗୁରୁ ବୁଲୁଥିବେ। ତେଣୁକରି ଏସବୁ ବଦ୍ଧଜୀବ ସବୁ ଆସୁଛନ୍ତି, ଅନେକ ବଦ୍ଧଜୀବ ରହିଛନ୍ତି, କହି ହେବ ନାହିଁ କେତେ ରହିଛନ୍ତି। ତେଣୁ ସେଇଥିପାଇଁ ଯେଉଁମାନେ ଏ କୃଷ୍ଣ ଚେତନା ଗ୍ରହଣ କରୁଛନ୍ତି ସେମାନେ ବହୁତ ଭାଗ୍ୟବାନ। ଏ ପ୍ରଥମ ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟ 32 ଶ୍ଳୋକରେ ଶ୍ଳୋକଟି କୁହାଯାଇଛି, କଥାଟି କୁହାଯାଇଛି, କୃଷ୍ଣ ଭର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗା ଅସ୍ତ୍ରପାଶଦମ ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ହିଁ ସୁମେଧସ। ଯେଉଁମାନେ ଖାଲି ମେଧସ କହିଲେ ବୁଦ୍ଧିମାନ ବ୍ୟକ୍ତି, ସୁମେଧସ କହିଲେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି। ଅତ୍ୟନ୍ତ ଆଦି କୃଷ୍ଣଠୁ ଆରମ୍ଭ କରି ସମୟ ଗୌର ମୋହନ ପ୍ରଭୁ ପର୍ଯ୍ୟନ୍ତ ଯେତେ ରହିଲେ, ସବୁଠାରୁ କମ୍ ବୟସ ଭକ୍ତଙ୍କଠୁ ଆରମ୍ଭ ସବୁଠାରୁ ଅଧିକ ବୟସ ଭକ୍ତ ପର୍ଯ୍ୟନ୍ତ ସମସ୍ତେ, ଏମାନେ ସମସ୍ତେ ହେଉଛନ୍ତି ସୁମେଧସ, ଅତ୍ୟନ୍ତ ବୁଦ୍ଧିମାନ। କାହିଁକି ନା କଳିଯୁଗରେ ଏଇ ହରିକୃଷ୍ଣ ଆନ୍ଦୋଳନରେ ସେମାନେ ଯୋଗଦାନ କରିଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ନହେଲେ ଏମିତି ଘୁରି ବୁଲୁଥାନ୍ତେ, ଘୁରି ବୁଲୁଥାନ୍ତେ। ଏଇଭଳି ଭାବରେ ଅନାଦି କାଳରୁ ଆମେ ଘୁରି ବୁଲୁଛେ। ତେଣୁ ସେମାନେ ଏସବୁ ବ୍ରହ୍ମା ସୃଷ୍ଟି କଲେ ସେମାନେ ସବୁ ସ୍କୋପ୍ ପାଉଛନ୍ତି, ଆସି ଜନ୍ମ ନେଉଛନ୍ତି। କିଏ ତୃଣ ହେଇକି ହିସାବରେ ଜନ୍ମ ନେଉଛି, କିଏ ମାଛ ହିସାବରେ ଜନ୍ମ ନେଉଛି, କିଏ ପକ୍ଷୀ ହିସାବରେ ଜନ୍ମ ନେଉଛି, କିଏ ପଶୁ ହିସାବରେ ଜନ୍ମ ନେଉଛି, କିଏ ମନୁଷ୍ୟ ମନୁଷ୍ୟ ଜନ୍ମ ହେଉଛି ଶ୍ରେଷ୍ଠ ଜନ୍ମ। 84 ଲକ୍ଷ ପ୍ରକାର ଜନ୍ମ ଜୀବ ଅଛନ୍ତି। ଏଇଭଳି ଭାବରେ ଆରମ୍ଭ ହେଉଛି ଜଳଜୀବରୁ ଆରମ୍ଭ ହେଉଛି, ଜଳଯା 9 ଲକ୍ଷ ଆଣି, ଜଳଜୀବ 9 ଲକ୍ଷ ପ୍ରକାର ଜୀବ ଅଛନ୍ତି। ତାପରେ ଗଛଲତା ସ୍ଥାବର 20 ଲକ୍ଷ ପ୍ରକାର, ତାପରେ କୃମୟ ଛୋଟ ଛୋଟ କୃମି 11 ଲକ୍ଷ ପ୍ରକାର, ତାପରେ ପକ୍ଷୀ 10 ଲକ୍ଷ ପ୍ରକାର, ତାପରେ ପଶୁ 30 ଲକ୍ଷ ପ୍ରକାର। ଏଇଭଳି ଭାବରେ 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। କେତେ ମନୁଷ୍ୟ ଜନ୍ମ ପାଇବାଟା କେତେ ସୁଦୁର୍ଲଭ ବୋଲି କୁହାଯାଉଛି, ଲବ୍ଧୁଆ ଏ ବହୁତ ଦୁର୍ଲଭ, ମାନେ ଅନେକ ଜଣେ ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ଏବଂ ପ୍ରାପ୍ତ ହେଇକରି ମଧ୍ୟ ସିଏ ସେଇ ପୁଣି ପଶୁପରି ଜୀବନଯାପନ କରୁଛି। ତେଣୁ ତାପରେ ସେ ପୁଣି ପଶୁ ହେବ, ମନୁଷ୍ୟ ହେଇଥିଲା ପୁଣି ପଶୁ ହେବ। ତେଣୁ ତାଙ୍କୁ ସ୍କୋପ୍ ଦେଉଛନ୍ତି ବ୍ରହ୍ମା ସୃଷ୍ଟି କରୁଥିବାରୁ ଏମାନେ ସବୁ ଆଜି ଜନ୍ମ ନେଉଛନ୍ତି। ପ୍ରତିଦିନ କେତେ କୋଟି କୋଟି ଜନ୍ମ କୋଟି କୋଟି ଜୀବ ଜନ୍ମ ନେଉଛନ୍ତି ପ୍ରତିଦିନ ଏଇ ପୃଥିବୀ ପୃଷ୍ଠରେ। ଏଇଭଳି ଭାବରେ ଅନେକ ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ତେଣୁ ପ୍ରତିଦିନ ମଧ୍ୟ କୋଟି କୋଟି ଲୋକ ମୃତ୍ୟୁବରଣ କରୁଛନ୍ତି। ଏ ପୁଣି ଏଇ ଯେଉଁ ଆସିଗଲା ଯେଉଁ ରହିଛି କ'ଣ ତା ନା କରୋନା, କରୋନାରେ ଆହୁରି ବଢ଼ିଗଲେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିଗଲା। କିନ୍ତୁ ମୃତ୍ୟୁ ହେଲେ ମଧ୍ୟ ଜନ୍ମ କଥା କିଏ କହୁଛି, କେତିକି ଲୋକ ଜନ୍ମ ହେଇଛନ୍ତି ତାର ହିସାବ ରହିଛି, ପ୍ରତି ସେକେଣ୍ଡରେ କେତେ ଲୋକ ଜନ୍ମ ନେଉଛନ୍ତି। ଏମାନେ ସବୁ କେଉଁଠି ଆସିଲେ, ଏମାନେ ସବୁ ସେଇଭଳି ଭାବରେ ଘୁରି ବୁଲୁଛନ୍ତି। ଏ ବ୍ରହ୍ମା ସୃଷ୍ଟି କରୁଥିବାରୁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି, ପୃଥିବୀ ଜଳ ଏଇସବୁ ଭଗବାନଙ୍କର ଅବଶ୍ୟ, ଏଇ ସୃଷ୍ଟିଟା ହେଉଛି ଭଗବାନଙ୍କର। ପୃଥିବୀ ଜଳ ଅଗ୍ନି ବାୟୁ ଆକାଶ ଏଇ ଯେଉଁ ପଞ୍ଚଭୂତ ରହିଛି ଭଗବାନ ସବୁ ସୃଷ୍ଟି କରିଛନ୍ତି। ଏଇ ପଞ୍ଚଭୂତରୁ ବ୍ରହ୍ମା କ'ଣ କରୁଛନ୍ତି, ତା ଦେହରୁ ସବୁ ନେଇକିରି ଇନଗ୍ରେଡିଏଣ୍ଟ ନେଇକିରି ସବୁ ଶରୀର ସୃଷ୍ଟି କରୁଛନ୍ତି। କାହାକୁ ପକ୍ଷୀ କରିଦେଉଛନ୍ତି, କାହାକୁ ପଶୁ କରିଦେଉଛନ୍ତି, କାହାକୁ ବୃକ୍ଷ କରିଦେଉଛନ୍ତି, ଏଇ 5ଟି ଭୂତରେ ତିଆରି। ଏବଂ ଯେଉଁ ମନ ବୁଦ୍ଧି ଅହଙ୍କାର ହେଉଛି ସୂକ୍ଷ୍ମ ଶରୀର, ସୂକ୍ଷ୍ମ ଶରୀର ଏଇଟାକୁ ବ୍ରହ୍ମା ସୃଷ୍ଟି କରୁନାହାନ୍ତି। ଏଇଟା ଆମର କ'ଣ ଯେଉଁ ରହିଛି ଆତ୍ମା, ଆତ୍ମା ସହିତ ଏ ରହିଛି ମନ ବୁଦ୍ଧି ଏବଂ ଅହଙ୍କାର। ଯିଏ ଯେଉଁ ଷ୍ଟେଜ୍ରେ ରହିଛି ସେ ସେଇ ଷ୍ଟେଜ୍ରେ ପୁଣି ନେକ୍ସଟ ଜନ୍ମ ପାଇବ। ପୂର୍ବ ଜନ୍ମରେ ଯେମିତି ଆମେ ଶୋଇଥିଲା ବେଳେ ଶୋଇଥିଲା ବେଳେ ସବୁ ଭୁଲି ଯାଉଛେ, ଆଜି ଆମେ ଶୁଭୁଛେ ସକାଳେ ଆମେ ପାଠ କରାଯାଉଛି, ଶୋଇଥିଲେ ରାତିରେ ଶୋଇଥିଲେ ମଥୁରାରେ ଶୋଇଥିଲେ ସକାଳୁ ଉଠିଲା ବେଳକୁ ଦ୍ୱାରକା, ସେହିଭଳି ଭାବରେ ଆମେ ରାତିରେ ଶୋଇଛେ ସକାଳୁ ଉଠିଲା ବେଳକୁ ରାତି ଭିତରେ କ'ଣ ହେଲା, ନିଦ୍ରାରେ କ'ଣ ହେଲା ସେ ଭୁଲିଗଲେ, ସକାଳୁ ଉଠିଲେ ଆରେ ଆମେ ଏଇଠି ରହିଛୁ ରଘୁନନ୍ଦନ ଧାମରେ ଅଛେ, ସେହିଭଳି ଭାବରେ ମଙ୍ଗଳାଳତି ତେଣୁ ଇଏ ଯେଉଁ ରହିଛି ସେହିଭଳି ଭାବରେ ବ୍ରହ୍ମା ଯଦି ସୃଷ୍ଟି ବନ୍ଦ କରିଦେବେ ସେମାନେ ସେହିଭଳି ରହିଥିବେ, ଚାନ୍ସ ପାଇବେ ନାହିଁ, ଭଗବାନ ସେମାନଙ୍କୁ ଚାନ୍ସ ଦେଉଛନ୍ତି, ଚାନ୍ସ ଆମକୁ ଗୋଟେ ସୁଯୋଗ ମିଳିଥିଲା, ଆମେ ସେ ସୁଯୋଗଟାକୁ ସଦ୍ବ୍ୟବହାର କଲେ, ଯେଉଁମାନେ ଏ ଧାରାକୁ ଆସିଛନ୍ତି ଏମାନେ ସୁଯୋଗର ସଦ୍ବ୍ୟବହାର କରିଛନ୍ତି, ଯେଉଁଥିପାଇଁ କି ଆଜି ସେମାନେ ଭଗବାନଙ୍କ ଭଜନ କରୁଛନ୍ତି, କିନ୍ତୁ ଯେଉଁମାନେ ଏ ମନୁଷ୍ୟ ଜନ୍ମର ସଦ୍ବ୍ୟବହାର କରୁନାହାନ୍ତି ସେମାନେ ଭଗବାନ ଭଜନ କରୁନାହାନ୍ତି, ସେମାନେ ପଶୁ ଭଳି ଜୀବନଯାପନ କରି ପୁଣି ନେକ୍ସଟ ଜନ୍ମ ପଶୁ ହୋଇଯିବେ, ଏହିଭଳି ଭାବେ ଚାଲିଥିବ, ପୁନରପି ଜନନାମ ପୁନରପି ମରଣାମ, ତେଣୁ ବ୍ରହ୍ମାଙ୍କର ଯଦି ବ୍ରହ୍ମା ପ୍ରାର୍ଥନା କଲେ ଯଦି ଭଗବାନ କହିବେ ହଉ ଠିକ୍ ଅଛି ବ୍ରହ୍ମା ତୁମେ ରୁହ, ତାହେଲେ ସୃଷ୍ଟି କରି କିଏ କରିବ, ସୃଷ୍ଟି ସେ ସ୍ଥାନଟା ଭ୍ୟାକାଣ୍ଟ ପଡ଼ିବ ନା, ଗୋଟିଏ ଜଣେ ବ୍ରହ୍ମା ଆଉ ଦୁଇ ଜଣ ନାହାନ୍ତି ବ୍ରହ୍ମା, ଆସିଷ୍ଟାଣ୍ଟ ବ୍ରହ୍ମା ଜଣେ ଥାଆନ୍ତେ କି, ହଁ ହଁ ଆସିଷ୍ଟାଣ୍ଟ ବ୍ରହ୍ମା ଅଛନ୍ତି ସେ କାମ ଚଳେଇଦେବେ, ଆସିଷ୍ଟାଣ୍ଟ ବ୍ରହ୍ମା ବି ନାହିଁ, ଏତେ ବଡ଼ ପୋଷ୍ଟ ରହିଛି ତାହାଦେହରେ କାହାଣୀ ଆସିଷ୍ଟାଣ୍ଟ ରଖାଯାଇ ନାହିଁ, ଆମର ଯେଉଁ ରହିଛନ୍ତି ପ୍ରେସିଡ଼େଣ୍ଟ ତାଙ୍କ ପାଖରେ ରହିଛନ୍ତି ପ୍ରାଇମ୍ ମିନିଷ୍ଟର, ପ୍ରେସିଡ଼େଣ୍ଟ ସହିତ ଭାଇସ୍ ପ୍ରେସିଡ଼େଣ୍ଟ ରହିଛନ୍ତି, ପ୍ରାଇମ୍ ମିନିଷ୍ଟର ମଧ୍ୟ ତାଙ୍କର ସବୁ କ୍ୟାବିନେଟ୍ ମିନିଷ୍ଟର ଏସବୁ କେତେ କ'ଣ ସବୁ ରହିଛନ୍ତି, କିନ୍ତୁ ଇଏ ତିନୋଟି ପୋଷ୍ଟ ଏଭଳି ରହିଛି ତାଙ୍କର କିଏ ଆସିଷ୍ଟାଣ୍ଟ ନାହାନ୍ତି, ବ୍ରହ୍ମା ବିଷ୍ଣୁ ଶିବ ଗୋଟିଏ ଗୋଟିଏ ପୋଷ୍ଟ ଆଉ ଅଧିକା ନାହିଁ, ତାଙ୍କୁ ସମସ୍ତେ ସେବା କରୁଛନ୍ତି, ତାଙ୍କୁ ସବୁ ସାହାଯ୍ୟ କରୁଛନ୍ତି, କିନ୍ତୁ ମୁଖ୍ୟ ହେଲେ ସିଏ ତାଙ୍କୁ ଆଉ କିଏ ତାଙ୍କ ବଦଳରେ ସେ ଲିଭ୍ ନେବେ ଛୁଟି ନେବେ, ଛୁଟି ନେବେ ମୁଁ ଟିକେ ଛୁଟି ନେଇକି ଯିବି ଆଉ ସେ ଜାଗା ସେ ପୋଷ୍ଟରେ ଆଉ ଜଣେ କାହାକୁ ଦିଆଯିବ, ଏ ବିଦୁର, ବିଦୁର ହେଉଛନ୍ତି ଯମରାଜ ଥିଲେ, ଯମରାଜ ଏ ଗୋଟିଏ ପୋଷ୍ଟ, ଯମରାଜ ଆଉ କେହି ନାହାନ୍ତି ଆସିଷ୍ଟାଣ୍ଟ ଯମରାଜ କେହି ନାହାନ୍ତି, ଜଣିଏ ଯମରାଜ, କିନ୍ତୁ ସିଏ ଯେତେବେଳେ ଆସିଲେ ବିଦୁର ହେଇକିରି ଆସିଲେ ସେ ପୋଷ୍ଟ ଖାଲି ପଡ଼ିଯିବ ନା, ତେଣୁ ଏ ଅର୍ଜମାଙ୍କୁ କୁହାଗଲା ସେ ଯାଇକି ସେ ପୋଷ୍ଟ କାମ ଚଳେଇଲେ, ଅର୍ଜମା ପିତୃମାନଙ୍କର ଯିଏ ମୁଖ୍ୟ ସେ ହେଉଛନ୍ତି ଅର୍ଜମା, ସେ ସେହି ସମୟରେ ସେ ଶହେ ବର୍ଷ କାଳ ସେ ସେଠି ସବୁ ଚଳେଇଥିଲେ, ଯମରାଜଙ୍କ କାର୍ଯ୍ୟ କରୁଥିଲେ, ତେଣୁ ବ୍ରହ୍ମାଙ୍କର କାର୍ଯ୍ୟ ବନ୍ଦ ହୋଇଯିବ, ସେଥିପାଇଁ ବ୍ରହ୍ମା ଗଲେ ଏ କଥା କହୁଛନ୍ତି କାବାର୍ତ୍ତରେ, ବ୍ରହ୍ମାଙ୍କୁ ପ୍ରଥମେ ଜଗତ ସୃଷ୍ଟି ସଂକ୍ରାନ୍ତ ନିଜର ଭଗବତ ସେବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ହେବ, ଏ ଭଗବାନଙ୍କ ସେବା 33 କୋଟି ଦେବତା ଅଛନ୍ତି ସବୁ ଯେଉଁ କାର୍ଯ୍ୟ କରୁଛନ୍ତି, 33 କୋଟି ଦେବତାଙ୍କର ରହିଛି ସବୁ ନିର୍ଘଣ୍ଟ ରହିଛି ସବୁ ଡ୍ୟୁଟି ରହିଛି, ଡ୍ୟୁଟି ରହିଛି କହିଲେ ପବନ ଦେବ, ସବୁ ପବନ ଦେବେ, ଆମେ ଶୋଇଥିଲା ବେଳେ ମଧ୍ୟ ଆମ ନାସିକାରେ ସେ ଆସି ପବନ ଦେଇକି ଯିବେ ପବନ ଦେବ, ଏଇଭଳି ଭାବରେ ସବୁ କଥା ରହିଛି, ସବୁ ଦେବତାମାନେ ସେବା କରୁଛନ୍ତି, ଆମ ଇନ୍ଦ୍ରିୟମାନଙ୍କର ମୁଁ କହିଥିଲି ସେଦିନ ଇନ୍ଦ୍ରିୟମାନଙ୍କର ଦାୟିତ୍ୱରେ ସେ ମଧ୍ୟ ରହିଛନ୍ତି ଦେବତାମାନେ, ଆମେ ଯେଉଁ କଥା କହୁଛୁ ଜୁହା ଏଥିରେ ବରୁଣଦେବ ରହିଛନ୍ତି ଏବଂ ଅଗ୍ନିଦେବ ରହିଛନ୍ତି ଜୁହାରେ, କଥା କହୁଛେ ଏବଂ ରଚନା ଗ୍ରହଣ କରୁଛେ, ଏସବୁ ଦେବତାମାନଙ୍କର କାର୍ଯ୍ୟ କରୁଛନ୍ତି, ଆମେ ଯଦି ଏଇ ଜୁହା ମାଧ୍ୟମରେ ଭଗବାନଙ୍କର ଗୁଣଗାନ କଲେ ଭଗବାନଙ୍କର ପ୍ରସାଦ ସେବନ କଲେ ଏଇ ଦୁଇ ଜଣ ଦେବତା ଆନନ୍ଦିତ ହେବେ, ନହେଲେ ସେମାନେ ଦୁଃଖୀ ହେବେ, ଏଇଭଳି ଭାବରେ ଦେବତାମାନଙ୍କର ସବୁ କାର୍ଯ୍ୟ ରହିଛି, ବିଭିନ୍ନ ଡ୍ୟୁଟି ରହିଛି ସବୁ ଦେବତାମାନଙ୍କର, କିନ୍ତୁ ଆମ ଭଳି ସେ ନୁହଁ, ତାଙ୍କର ସେଇଭଳି ଭାବରେ ଶକ୍ତି ରହିଛି, ସେ ନିଜକୁ ଏକ୍ସପାଣ୍ଡ କରିକିରି ଜଣେ ତ ଇନ୍ଦ୍ର, ଇନ୍ଦ୍ର କେମିତି ଆମ ସମସ୍ତଙ୍କ ବାହ୍ୟରେ ରହିଛନ୍ତି, ଇନ୍ଦ୍ର ଇନ୍ଦ୍ର ତ ଜଣେ କିନ୍ତୁ ସମସ୍ତଙ୍କ ଗୌରମୋହନ ପ୍ରଭୁଙ୍କ ବାହୁରେ ସିଏ ଅଛନ୍ତି, ଆମ ବାହୁରେ ସିଏ ଅଛନ୍ତି, ସମସ୍ତଙ୍କ ବାହୁରେ ସିଏ ଅଛନ୍ତି, ଏ ଜାଗା କାର୍ଯ୍ୟ କରୁଛନ୍ତି, ମାତାଜୀମାନଙ୍କ ବାହୁରେ ମଧ୍ୟ ସିଏ ରହିଛନ୍ତି, ହାତରେ ବାହୁ ମାନେ ହାତ, ହାତରେ ସିଏ ସବୁ ରହିଛନ୍ତି, ହାତରେ ଯେଉଁ ଆମେ ସବୁ କାର୍ଯ୍ୟ କରୁଛେ ଏ ଇନ୍ଦ୍ର ସେଇଠି ଶକ୍ତି ଦେଉଛନ୍ତି, ଦେବତା ରହିଛନ୍ତି, ଇଏ ଭଗବାନ ଇନ୍ଦ୍ରଙ୍କର ସେ ଶକ୍ତି ଶକ୍ତି ରହିଛି, କେତେ କୋଟି କୋଟି ଜୀବ ରହିଲେଣି, ଖାଲି ମନୁଷ୍ୟ ନୁହନ୍ତି, ପଶୁପକ୍ଷୀ କୀଟପତଙ୍ଗ ଇତ୍ୟାଦି, ଅବଶ୍ୟ ପଶୁପକ୍ଷୀ କୀଟପତଙ୍ଗ ପାଖରେ ଅଛନ୍ତି ନାହିଁ କହିପାରିବି ନାହିଁ, କିନ୍ତୁ ମନୁଷ୍ୟମାନଙ୍କର ଶରୀରରେ ଅଛନ୍ତି, ଦେବତା ପଶୁମାନେ ପଶୁମାନେ ମଧ୍ୟ ସେହିଭଳି ଭାବରେ କୁହାଯାଏ ନା ଗାଈମାନଙ୍କ ପାଖରେ ଦେବତାମାନେ ସବୁ ରହିଛନ୍ତି, ଏ ଯେଉଁ ଆମର ଇନ୍ଦ୍ରିୟମାନଙ୍କର ଶକ୍ତି ନାହିଁ, ଏ ଯେଉଁ ଇନ୍ଦ୍ରିୟମାନେ ଯେଉଁ କାର୍ଯ୍ୟ କରୁଛନ୍ତି ଏ ଭଗବାନଙ୍କ ମାଧ୍ୟମରେ ଦେବତାମାନେ ସେଠାକୁ ଶକ୍ତି ପ୍ରଦାନ କରୁଛନ୍ତି। ଭୌତିକ ଜଗତ ସୃଷ୍ଟିର ଆରମ୍ଭରେ ସେସବୁ ତୃତୀୟ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି। ଏମାନେ ସବୁ ଦେବତାମାନେ ସବୁ ରହିଛନ୍ତି, ତାଙ୍କ ସେବା କରୁଛନ୍ତି। ତେଣୁ ଭଗବାନଙ୍କର ଯେହେତୁ ସେ ପ୍ରାର୍ଥନା କରିଛନ୍ତି, ଜଣେ ଆଚାର୍ଯ୍ୟ କହିଛନ୍ତି ସିଏ ବୃନ୍ଦାବନରେ ସ୍ଥାନ ପାଇବେ, ପର ପାଇବେ, ପର ପାଇବେ ଏଠି ମଧ୍ୟ କୁହାଯାଉଛି। ପକ୍ଷାନ୍ତରେ ଯେକୌଣସି ଭକ୍ତଙ୍କର ଉଚିତ ଐକାନ୍ତିକ ଭାବରେ ନିଜର ବ୍ୟକ୍ତିଗତ ଭଗବତ ସେବା ସମ୍ପାଦନରେ ମନୋଯୋଗୀ ହେବା, ଇଏ ଗୋଟେ ଆମ ପାଇଁ ଶିକ୍ଷା। ଆମ ପାଇଁ ମଧ୍ୟ ସେବା ରହିଛି, ନିର୍ଦ୍ଦିଷ୍ଟ ସେବା ରହିଛି, ଆମେ ଏଇଟା କରିବା, ସେଇଟା କରିବା, ସେଇଟା କରିବା। ସକାଳେ ଆମ ଆନାଉନ୍ସ କରାଯାଉଛି ଗୌରମୋହନ ପ୍ରଭୁ ସନ୍ଧ୍ୟାବେଳେ ଲିଡ଼ିଂ କରିବେ, ଏ ସେବା ଦିଆଗଲା, ଏ ଭଗବାନଙ୍କ ଇଚ୍ଛା। ଆମେ ଯଦି ସେଇଟା ନ କରିବା, ଏଇଟା ଭଗବାନଙ୍କର ଅବମାନନା କରାଗଲା। ସେଇଭଳି ଭାବରେ ଏଇଭଳି ଭାବରେ ଯଦି ଆମେ କରିବା, ଭଗବତ ଧାମରେ ବାସ କରିବାର ପ୍ରୟାସ ଠାରୁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ଜୟ ଶ୍ରୀ ଶ୍ରୀ ସୀତାରାମ ଲୋକଙ୍କୁ ହନୁମାନ ଯୋଉ କି। ତେଣୁ ଏଇଭଳି ଭାବରେ ବ୍ରହ୍ମା ପ୍ରାର୍ଥନା କରିକିରି ଚାଲିଗଲେ, ତାଙ୍କର ଧାମକୁ ଚାଲିଗଲେ। ତେଣୁ 42 ଶ୍ଳୋକରେ କୁହାଯାଉଛି, ଆଉ ସମୟ ଅଛି ତ ବନ୍ଦ କରିବା, ମୁଁ ତ ଆଜି ଆଣିନି ଖାତା ସହଜରେ, ଏଇଠି ବନ୍ଦ କରିବା। ଆସନ୍ତାକାଲିଠୁ ମୁଁ 42 ଶ୍ଳୋକରୁ ଆରମ୍ଭ କରିବା କଥା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମେତ ଗୌର ଭକ୍ତ କି, ସ୍ଥାୟୀ ଗୋ ପ୍ରମାନନ୍ଦେ।